ଗୋଦାବରୀଶ ମହାପାତ୍ରଙ୍କର ଏକ ବହୁ ପରିଚିତ ଗଳ୍ପ। ଏ ମଣିଷକୁ ପଥର କଲା କିଏ? ଧ୍ୟାନମଗ୍ନ ଋଷି ପରି କେତେ ଯୁଗରୁ ସେ ପାହାଡ଼ଟା ଠିଆ ହୋଇଛି ତାର ଇତିହାସ କେହି ଜାଣନ୍ତି ନାହିଁ। କେବେ ପ୍ରଥମେ ପାହାଡ଼ ଉପରେ ପଥର ଜମାଟ ବାନ୍ଧିଲା, କେବେ ପ୍ରଥମେ ତାର ତରୁଲତା ଦେହରେ ଶ୍ୟାମଳ ପତ୍ର ଦେଖାଦେଲା, ଫୁଲ ଫୁଟି ହସିଲା, ସେ କଥା ମଧ୍ୟ କେହି କହିପାରିବେ ନାହିଁ। ସେ ବଣ ଭିତରେ ବଣଜନ୍ତୁ ପଶା ବାନ୍ଧି ରହିଲେ, ପକ୍ଷୀ ଗୀତ ଗାଇଲେ, ବର୍ଷା ତାର କପାଳ ଧୋଇଦେଲା, ସୂର୍ଯ୍ୟ ଚନ୍ଦ୍ର ତାରା କେତେବେଳେ କେତେ ବେଶ ତାକୁ ପିନ୍ଧାଇଦେଲେ, ସେ କଥା କେବଳ ପାହାଡ଼ ଜାଣେ। ଏ ହେଉଛି ମଧୁପୁରଗଡ଼ ପାହାଡ଼ର ଅତି ଗୋପନୀୟ କଥା। ଏକଥା କେହି ଜାଣିନାହାନ୍ତି କି କେହି ଜାଣିପାରିବେ ନାହିଁ ମଧ୍ୟ। ଏହା ପରେ ଯାହା ଘଟିଲା ତାହା ହିଁ କୁହାଯାଉଛି। ପାହାଡ଼ ତଳି ଜଙ୍ଗଲ ଦିଗ୍ଦିଗନ୍ତ ଧରି ତାର ସୀମା କେତେ ଦୂର ଯେ ବ୍ୟାପି ରହିଛି ତାର ଠିକଣା ନାହିଁ। ସୃଷ୍ଟି ଆଦ୍ୟରୁ କେବେ ସେଠାରେ ମାନବର ପାଦ ପଡ଼ିଥିଲା କେଜାଣି, ମାତ୍ର ହଠାତ୍ ଦିନେ ଟମକ ବଜାଇ କେତେଜଣ ଲୋକ ଆସି ପାହାଡ଼ ତଳଟାକୁ ମାପି ଦେଇଗଲେ। ବଣଜନ୍ତୁ ଚମକି ଉଠିଲେ। ଗଛପତ୍ର ପବନରେ ଢଳି ଢଳିକି ଅବ୍ୟକ୍ତ ଭାଷାରେ କୁହାକୁହି ହେଲେ, ଏ ରାଜ୍ୟରେ ଏ ପୁଣି କ'ଣ? କିଛି ଦିନ ଗଲା, ଦେଖୁ ଦେଖୁ ମୁକ ଜଡ଼ ତରୁଗୁଡ଼ାକ କାଠୁରିଆର ପ୍ରଚଣ୍ଡ କୁଠାରଘାତରେ ବଣଭୂଇଁକୁ ଭିତତ୍ରସ୍ତ କରିଦେଇ ଗୋଟିକ ପରେ ଗୋଟିଏ ଢଳି ପଡ଼ିଲେ। ଅଳ୍ପ କେତେଦିନ ଭିତରେ ପାହାଡ଼ ତଳର ଭୀଷଣ ଦୁର୍ଭେଦ୍ୟ ଜଙ୍ଗଲ ଏକ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ପରିଣତ ହେଲା। ବନରାଜ୍ୟରେ ହାହାକାର ପଡ଼ିଗଲା। ମାନବର ଅତ୍ୟାଚାର ଦେଖୁ ଦେଖୁ ମାନବର ଅତ୍ୟାଚାର ଭୀଷଣରୁ ଭୀଷଣତର ହେଲା। ସେ ରାଜ୍ୟରେ କାହାର ଡାଳ ହଣା ହେଲା, ତ କାହାର ମୂଳ ତଡ଼ାଗଲା, କାହାର ବା ମୁଣ୍ଡ କାଟି ତାକୁ ଶ୍ରୀହୀନ ଥୁଣ୍ଟା ଆକାରରେ ଛାଡ଼ି ଦିଆଗଲା। ଖାଲି ସେତିକି ନୁହେଁ, ଜଙ୍ଗଲବାସୀ ଜୀବଗଣଙ୍କୁ ଗୁଳି ସର ଖଣ୍ଡାବଳରେ ଲୋପ କରିବାର ପ୍ରଚେଷ୍ଟା କରାଗଲା। ପାହାଡ଼ ସବୁ ଦେଖିଲା, ସବୁ ସହିଲା, ମାତ୍ର ମୁକ ସେ କରିବ କ'ଣ? ଏହାପରେ ପର୍ବତର ବୁକୁ ଭିତରକୁ ଲୁହାର ଶାବଳ ଭର୍ତ୍ତି କରି କେତେ ଲୋକ ତାକୁ ଖଣ୍ଡ ଖଣ୍ଡ କରିବାର ଉଦ୍ୟମ କଲେ। ଗୋଟା ଗୋଟା ପଥର, ଶଗଡ଼ ଶଗଡ଼ ରଙ୍ଗ ମାଟି, କେତେ ଗୋଡ଼ି, କେତେ ମାଟି ଧୂଳି ଦିନକୁ ଦିନ ପାହାଡ଼ ତଳି ଅଞ୍ଚଳକୁ ବୁହା ହୋଇ ଆସିଲା। ସବୁଆଡ଼େ ରାଷ୍ଟ୍ର ହେଲା, ନଅର ତୋଳା ହେବ, ନଅର ତୋଳା ହେବ। ଏଥିରେ ବନବାସୀ ଜୀବଜନ୍ତୁ ତରୁଲତାଙ୍କର ଦୁଃଖର ସୀମା ରହିଲା ନାହିଁ। ପୁଣି ଅତ୍ୟାଚାରରେ ତ ମାନବ ଜାତିର ଆନନ୍ଦର ସୀମା ନାହିଁ। ସୃଷ୍ଟିର ଏହି ଭଙ୍ଗାଗଢ଼ା ଲୀଳା ଭିତରେ ସ୍ୱର୍ଗର ଦେବତା ବା ନରକର ପିଶାଚ ତୃପ୍ତି ଲାଭ କରିଥିବ କହିହେଉ ନାହିଁ। ଏହିପରି ଚାଲିଲା, କେତେଦିନ ଚାଲିଲା ଠିକ୍ ନାହିଁ। ରାଜାଙ୍କର ନର ତୋଳା ହେଲା, ପର୍ବତ ବୁକୁ ଫଟାଇ ପଥର କଟା ହେଲା, ସୁନ୍ଦର ଉଆସ ତା ଭିତରେ ଦୀପମାଳା, ଅପୂର୍ବ ସାଜସଜ୍ଜା ତା ଭିତରେ ପୁଣି ବିଳାସପ୍ରିୟ କୀର୍ତ୍ତିଲିପ୍ସୁ ମାନବଗଣ। ଆଉ କ'ଣ, ସେ ନର ଭିତରେ ରାଜା ରହିଲେ, ରାଣୀ ରହିଲେ, କେତେ ଆନନ୍ଦ ଉତ୍ସବ, କେତେ ବାଇଦ ବାଜଣା! ମର୍ତ୍ତ୍ୟର ମରୁଭୂମିରେ ସ୍ୱର୍ଗର ଅମରାବତୀର ଛାୟା ପଡ଼ିଲା। ଏହାରି ନାଁ ହେଲା ମଧୁପୁରଗଡ଼, ଆଉ ଏ ପର୍ବତ ଖଣ୍ଡକର ନାଁ ହେଲା ଗଡ଼ ପର୍ବତ। ଜଙ୍ଗଲ କାଟି ପାହାଡ଼ ଭାଙ୍ଗି ଗଡ଼ ସିନା ତିଆରି ହେଲା, ତା ଭିତରେ ମାନବର ଲୀଳାଖେଳା ସିନା ଚାଲିଲା, ମାତ୍ର ଗଡ଼ର କାମ ଶେଷ ହେଲା ନାହିଁ। ପୁଣି ଘର, ପୁଣି ପାଚେରୀ, ପୁଣି ଦେବୀ ମନ୍ଦିର, ପ୍ରସ୍ତାବ ଉପରେ ପ୍ରସ୍ତାବ, କଳ୍ପନା ଉପରେ କଳ୍ପନା, ଏସବୁ ରାଜକଳ୍ପନାକୁ କିଏ କଳନା କରିବ? ଗଡ଼ରେ ପ୍ରଜା ରହିଲେ, ଉଆସ ଭିତରେ ରାଜା ରହିଲେ, ମାତ୍ର ସେହି ଦରଭଙ୍ଗା ପାହାଡ଼ଟା ଭିତରେ କିଏ ରହିଲା, ସେ କଥା କେହି ହେଲେ ଦିନେ ବିଚାରିଲେ ନାହିଁ। ଜଙ୍ଗଲ ଥିଲା, ଗଡ଼ ହେଲା, ପାହାଡ଼ ଥିଲା, ତାର ବୁକୁ କଟା ହେଲା, ରାଜା ଆସିଲେ, ରାଜା ଗଲେ, ତଥାପି ଗଡ଼ରେ ଘର ତୋଳାର ବିରାମ ହେଲା ନାହିଁ। ବୁଢ଼ା ରାଜା ମଲେ, ଯୁବରାଜା ସିଂହାସନରେ ବସିଲେ, ପୁରୁଣା ଦେବାନ ଯାଇ ନୂଆ ଦେବାନ ହେଲେ, ଏ ବର୍ଷ ଯାଇ ଆର ବର୍ଷ, ତା ଆର ବର୍ଷ, ଏହିପରି କେତେ ବର୍ଷ କଟିଗଲା। ମାତ୍ର ଗଡ଼ ପର୍ବତର ବୁକୁ ଯେପରି ଭାବରେ ଫଟାଯାଉଥିଲା ସେହିପରି ଫଟାଗଲା। ସେହିପରି ସକାଳୁ ସନ୍ଧ୍ୟା ଯାଏ ହାତୁଡ଼ିରେ ଠକ୍ ଠକ୍ ଶବ୍ଦ, ପଥର ଗଡ଼ାର ଘଡ଼ଘଡ଼ ଶବ୍ଦ ବରାବର ଶୁଣାଗଲା। ମାତ୍ର ରାଜା ଦିନେ ହେଲେ ପଚାରିଲେ ନାହିଁ କିଏ ସେ ପଥର କାଟୁଛି, କିଏ ବା ସେ ପଥର ଗଡ଼ାଇ ଗଡ଼ବାସୀଙ୍କୁ ଚମକାଇ ଦେଉଛି। ଭୀମଦାସ ଜନ୍ମରେ ମନୁଷ୍ୟ, ଜାତିରେ ଚଷା, ବ୍ୟବସାୟରେ ପଥର କଟା, ବୟସ ତାର 80 ପାଖାପାଖି, ଘର ତାର ଜଙ୍ଗଲ, ଖାଦ୍ୟ ତାର ଜଙ୍ଗଲର ଫଳମୂଳ। ଭୀମଦାସର ଇତିହାସ ସଙ୍ଗେ ମଧୁପୁର ଗଡ଼ର ଇତିହାସର ଏତେ ସମ୍ପର୍କ ଯେ ଗଛରୁ ଡାଳପତ୍ର ବକଳା କାଢ଼ି ତାକୁ ଗଛ ବୋଲି କୁହାଯାଇପାରେ। ମାତ୍ର ଭୀମଦାସକୁ ବାଦ ଦେଲେ ମଧୁପୁର ଗଡ଼ର ଇତିହାସ କହିହେବ ନାହିଁ। ଯେଉଁଦିନ ଜଙ୍ଗଲ ଭିତରେ ବନ୍ୟଜନ୍ତୁଙ୍କୁ ଭିତତ୍ରସ୍ତ କରି ସର୍ବପ୍ରଥମେ ରାଜଟମକ ବାଜିଲା, ସେଦିନ ଭୀମଦାସ ଟମକ କାଟି କାଟି ଟମକ ଦିଆ ହାଡ଼ି ହାତ ଭିତରକୁ ବଢ଼ାଇଥିଲା। ତାପରେ ଗଛ କଟା ହେଲା, ଭୀମଦାସର ପ୍ରଥମ ଚୋଟ ଗଛ ଦେହରେ ବାଜିଥିଲା, ପ୍ରଥମ ପଥର ଖଣ୍ଡ ସେ ତାଡ଼ିଥିଲା। ମଧୁପୁର ଗଡ଼ ପର୍ବତର ଅନ୍ଧାରିଆ ଗହ୍ୱର ଭିତରେ ପ୍ରଥମ ମାନବସ୍ୱର ସେହି ଭୀମଦାସ କେବଳ ଶୁଣାଇଥିଲା। ସେ ସେହିଠାରେ ପ୍ରଥମେ ହସିଥିଲା, ସେହିଠାରେ ପ୍ରଥମେ ଗୀତ ବୋଲିଥିଲା। ତାକୁ ସେଠାରେ ମାନବ କୁହାଯାଇପାରେ, ପଥର କୁହାଯାଇପାରେ, ତରୁଲତା କୁହାଯାଇପାରେ, ଏପରିକି ପର୍ବତ ଭିତରେ ସେ ଏକ ପର୍ବତ ବୋଲି ମଧ୍ୟ କୁହାଯାଇପାରେ। ରାଜପୁରୀ, ଦେବମନ୍ଦିର, ନଅର, ଉଆସ, ବିହାର, ଉଦ୍ୟାନ, କୌଣସିଠାରେ ଏପରି ଖଣ୍ଡିଏ ହେଲେ ପଥର ନାହିଁ ଯେଉଁଥିରେ କି ଭୀମଦାସର ହାତ ବାଜି ନାହିଁ। ପ୍ରତି ପଥର ଖଣ୍ଡ ସେ ନିଜ ହତିଆର ସାହାଯ୍ୟରେ ତାଡ଼ିଛି। ଦିନ ଦିନ, ମାସ ମାସ, ବର୍ଷ ବର୍ଷ ଧରି ଦୀର୍ଘ 60 ବର୍ଷ କାଳ ଖରା ସହି, ଶୀତ ଭୋଗି, ବର୍ଷା ଖାଇ ସେ ପର୍ବତକୁ ରମଣୀୟ ଉଆସରେ ପରିଣତ କରିଛି, ଅକର୍ମଶିଳାକୁ ଅଭିନବ ବେଶରେ ସଜାଇ ପାରିଛି। ଆଉ ସେ ନ କରିଛି କ'ଣ? ଏହି ଦୀର୍ଘ 60 ବର୍ଷ ଭିତରେ କେତେ ଲୋକ ମଧୁପୁର ଗଡ଼ରେ ଜନ୍ମ ହେଲେ, ପୁଣି କେତେ ଜରାବ୍ୟାଧିର ସୀମା ପାର ହୋଇଗଲେ, କେତେ ବା ବିଳାସ ବିହାରରେ ଲୋକଲୋଚନକୁ ଚମକାଇ ଦେଇ କୁଆଡ଼େ ଉଭେଇ କଲେ, କେତେ ପୁଣି ଦ୍ୱାରେ ଦ୍ୱାରେ ଭିକ ମାଗି ଅନ୍ଧାର ରାତ୍ରିରେ ବାଟ ନ ପାଇ ହାହାକାରରେ, ଅନାହାରରେ, ଅବିଚାରରେ ଏ ବିଶ୍ୱ ଜଗତର ସକଳ ସମ୍ବନ୍ଧ ତୁଟାଇ ଦେଇଗଲେ। କିନ୍ତୁ ଭୀମଦାସ ଏକାପରି ବସିଛି। ସେ ସକାଳୁ ଉଠି ଖରାକୁ ପିଠି ଦେଖାଇ ଦେଇ ପଥର ତାଡ଼ୁଛି, ତାଡ଼ୁ ତାଡ଼ୁ ବେଳ ବୁଳି ଯାଉଛି। 15 ବର୍ଷ ବୟସରୁ ତାର ଘନକୃଷ୍ଣ କେଶଗୁଚ୍ଛ, ଚିକ୍କଣ ଶରୀର କାନ୍ତି, ଆରକ୍ତ ଅଧର ତଳ, ବିମଳ ଲୋଚନ ଜ୍ୟୋତି, କୋମଳ ବଚନ, ନିରଳସ ଚାଲି, ନିରାଭରଣ ବେଶ ସବୁକୁଆଡ଼େ ଓଲଟପାଲଟ ହୋଇଯାଇଛି। ଭୂମିକମ୍ପରେ ପର୍ବତ ସମୁଦ୍ର ହୋଇ ସମୁଦ୍ର ପର୍ବତ ପାଲଟିଗଲା ପରି ଭୀମଦାସ ଜୀବନଟା ଏକ ଅଦ୍ଭୁତ ଭାବରେ ବଦଳି ଯାଇଛି। ସେ ଚାହୁଁଛି କିନ୍ତୁ କିଛି ଦେଖିନାହିଁ, ସେ କାମ କରୁଛି କିନ୍ତୁ କିଛି ହେଲେ ଜାଣିପାରୁନାହିଁ, ସେ ରାତିରେ ନିଦରେ ଶୋଉଛି ମାତ୍ର ଯୌବନର ସ୍ୱପ୍ନ ଦେଖୁନାହିଁ, ସେ ଦିନରେ ବାଟ ଚାଲୁଛି ମାତ୍ର କାହାକୁ ପଥ ପଚାରୁନାହିଁ। ଏ ଗଲା ଭୀମଦାସର କଥା। ତେଣେ ରାଜଉଆସରେ ଘୋର ପରିବର୍ତ୍ତନ, ରାଜା ଆସି ରାଜା ଗଲେ, ବୁଢ଼ା ରାଜା ପରେ ଯୁବରାଜ ଗାଦିରେ ବସିଲେ, ସେଠାରେ ମଧ୍ୟ ପରିବର୍ତ୍ତନର ସୀମା ସ୍ଥିର ରହିଲା ନାହିଁ। ଏତେ ଘନ ଘନ ପରିବର୍ତ୍ତନ ଭିତରେ ଦିନେ ହେଲେ କିଏ ସେହି ପଥର କୋରଡ଼ବାସୀ ଭୀମଦାସର କଥା ମନେ ପକାଇ ନଥିଲେ। ଦିନେ ପଥର କଟାର ଠକ୍ ଠକ୍ ଶବ୍ଦରେ ଉଆସ ଭିତରେ ଚମକ ପଶିଲା, ରାଜାଙ୍କ ପହୁଡ଼ରେ ବ୍ୟାଘାତ ଲାଗିଲା। ସଙ୍ଗେ ସଙ୍ଗେ ଆଦେଶ ହେଲା, ଏ ଠକ୍ ଠକ୍ ଶବ୍ଦକୁ ବନ୍ଦ କରାଅ, ବନ୍ଦ କରାଅ। ନାଲି ପଗଡ଼ି ପିନ୍ଧା, ହୁଦା ପିନ୍ଧା ପାଇକ ଯାଇ ବନବାସୀ ଭୀମଦାସ ପିଠିରେ ଚାବୁକ ଦେଇ କହିଆସିଲେ, ପହୁଡ଼ ବେଳ, ପହୁଡ଼ ବେଳ, କାମ ବନ୍ଦ କର, ବନ୍ଦ କର କାମ। ଦିନେ ନୁହେଁ, ଦୁଇ ଦିନ ନୁହେଁ, ମାସେ ଦୁଇ ମାସ ନୁହେଁ, କେତେ ବର୍ଷ ଏହିପରି ଚାଲିଲା। ଏହିପରି ନଅର ଭିତରେ ପହୁଡ଼ ହୁଏ, ଏହିପରି ପର୍ବତ ଭିତରେ ଶବ୍ଦ ହୁଏ, ପୁଣି ଏହିପରି ମନା ମଧ୍ୟ ହୁଏ, ତଥାପି ପଥର କଟା ବନ୍ଦ ହୁଏ ନାହିଁ। ଠିକ 50 ବର୍ଷ ପରେ ଦିନକର ଘଟଣା। ରାଜା ବାହାରିଲେ ପାରିଧିକି, ବାପା ଯେଉଁ ଜଙ୍ଗଲରେ ପ୍ରଥମେ ପଶିବାକୁ ସାହସ ନ କରି ଟମକ ଦିଆଇ ଗଛପତ୍ର କଟାଇଥିଲେ, ନାତି ସେହି ଜଙ୍ଗଲ ଭିତରେ ନିର୍ଭୟରେ ଏକାକୀ ବିଚରଣ କଲେ। ପର୍ବତ ଦେଖିଥିଲା ଦିନେ ସେ ଦୃଶ୍ୟ, ଦେଖିଲା ପୁଣି ଦିନେ ଏ ଦୃଶ୍ୟ। ସେ ହସିଲା କି କାନ୍ଦିଲା ଜାଣିହେଲା ନାହିଁ। କେବଳ ପବନର ସାଇଁ ସାଇଁ ଶବ୍ଦରେ ତା ବୁକୁ ଭିତରେ କି ଗୋପନ କଥା ସେ ସଞ୍ଚାରରେ ଶୁଣାଇଦେଲା। ସେତେବେଳକୁ ଭୀମଦାସ କିଛି ବାକି ରଖି ନାହିଁ, ଏକା ହାତକେ ପର୍ବତର ଦେହଟା ଯାକ ଗାତ କରି ପକାଇଛି। ଗାତ ପରେ ଗାତ, ଗୁହା ପରେ ଗୁହା, କୁଞ୍ଜ ପରେ କୁଞ୍ଜ ପାର ହୋଇ ରାଜା କ'ଣ ଖୋଜିବାର ଲାଗିଲେ। କ୍ଷୁଦ୍ର ପକ୍ଷୀଟିଏ ସୁଦ୍ଧା ଆଖିରେ ପଡ଼ିଲା ନାହିଁ, କେବଳ ଦୂରରେ ଶୁଭିଲା ଠକ୍ 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 ଠକ୍। ରାଜା ସେହି ଶବ୍ଦ ଲକ୍ଷ୍ୟରେ ଯାଇ ଠାଏ ଦେଖିଲେ, ଗୋଟିଏ ପଥର ଗଦା ପାଖେ 80 ବର୍ଷର ଅସ୍ଥି ଚର୍ମର ଏକ ଗଦା ସତେ ଯେପରି ଥୁଆ ହୋଇଛି। ଭୀମଦାସ ଭୀମକର୍ମା ବୃକଧର ପରି ପଥର ବୁକୁ ଫଟାଇବାରେ ଲାଗିଛି। ରାଜା ତାର ପଛରେ ଠିଆ ହେଲେ, ସେ ବୁଲି ଚାହିଁଲା ନାହିଁ, କଡ଼ ବୁଲି ପାଦ ଶବ୍ଦ କଲେ, ଟିକିଏ ହେଲେ ହଲଚଲ ହେଲା ନାହିଁ, ଆଗରେ ଆସି ଠିଆ ହେଲେ, ମୁଣ୍ଡ ସୁଦ୍ଧା ସେ ଟେକିଲା ନାହିଁ। ଶେଷରେ ରାଜା ପଚାରିଲେ, ଶୁଣୁଛ? ଭୀମଦାସ ମୁହଁ ଟେକିଲା, କ'ଣ କରୁଛ? ପଥର କାଟୁଛି ଏ ବୟସରେ? ବୟସ କ'ଣ, କେତେ ବର୍ଷ ହେଲା? ମୁଁ ଜାଣେ ନାହିଁ। ପାଖ ଲୋକ ପହଞ୍ଚିଗଲେ, ରାଜା ଆଦେଶ ଦେଲେ, ଏ ଲୋକକୁ ଉଆସକୁ ନେଇଚାଲ। ଉଆସ ଭିତରେ ଭୀମଦାସ ପାଇଁ ସ୍ୱତନ୍ତ୍ର ଘର ଠିକ ହେଲା, ନୂଆ ଲୁଗା ଅଣା ହେଲା, ନୂଆ ଖଟ ତା ପାଇଁ ତିଆରି ହେଲା। ତା ପାଇଁ ଚାକରବାକର ରହିଲେ, ତାକୁ ରାଜସମ୍ମାନ ଦିଆଗଲା ଏବଂ କହି ଦିଆଗଲା, ମଧୁପୁରଗଡ଼ ତୁମରି ହାତରେ ତିଆରି, ତମେ ଏବେ ବିଶ୍ରାମ ନିଅ। ଭୀମଦାସ କିଛି ବୁଝିପାରିଲା ନାହିଁ, ଖାଲି ପଦେ ମାତ୍ର କହିଲା, ପଥର କାହିଁ? ସେଇ ପଳିତ କେଶ ଗଳିତ ଦନ୍ତ ବୃଦ୍ଧର ମୁହଁକୁ ଚାହିଁ ରାଜା କହିଲେ, ପଥର ପଥର କ'ଣ କରିବ, ଏଇ ଯେ ତୁମର ପଥରର ଘର, ଆଉ ପଥର ଲୋଡ଼ା ନାହିଁ। ଭୀମଦାସ କ'ଣ ବୁଝିଲା କେ ଜାଣି ଭୋକିନି କାନ୍ଦି ଉଠିଲା। ତାପରେ ସେଇ ଘରର ପଥର ଚଟାଣକୁ କୁଣ୍ଢାଇ ଧରି ପଡ଼ିଯାଇ କହିଲା, ପଥର ପଥର ମୋ ପଥର। ସକାଳୁ ଦେଖାଗଲା ଭୀମଦାସ ସେ ଘରେ ନାହିଁ। ରାଜା ଅବାକ ହୋଇ ପର୍ବତ ଗୁହା ଆଡ଼କୁ ଚାଲିଲେ। ଏ ଗହ୍ୱର, ସେ କୁଞ୍ଜ, ଏ ତରୁତଳ, ସେ କନ୍ଦରା କେତେ କୁଆଡ଼େ ଖୋଜି ଖୋଜି ଯାଇ ଦେଖିଲେ, ଭୀମଦାସ ଠାଇ ବସି ତାର ପଥର କଟା ହତିଆର ସବୁ ସଜାଡ଼ିବାରେ ଲାଗିଛି। ରାଜାଙ୍କୁ ଆଗରେ ଦେଖି ସେ ଚମକିଲା ନାହିଁ କି ସମ୍ମାନ ଦେଖିବା ପାଇଁ ଠିଆ ହେଲା ନାହିଁ। କେତେ ସମୟ ନୀରବରେ ଠିଆ ହେଲା ପରେ ରାଜା ମନକୁ ମନ ଅତର୍କିତ ଭାବରେ ପ୍ରଶ୍ନ କଲେ, ଏ ମଣିଷକୁ ପଥର କଲା କିଏ? ପର୍ବତର ପାଦ ତଳୁ ଶିଖର ଦେଶ ପର୍ଯ୍ୟନ୍ତ ସେହି ଏକା ତାଳ ପ୍ରତିଧ୍ୱନିତ ହେଲା, କିଏ କିଏ କିଏ? ପ୍ରତି ପଥରଖଣ୍ଡ, ପ୍ରତି ତରୁଲତା, ପତ୍ରପୁଷ୍ପ, ପ୍ରତି ଧୂଳିକଣା ସତ୍ୟବା ରାଜାଙ୍କୁ ଉପହାସରେ ଉତ୍ତର ଦେଲେ, କିଏ କିଏ କିଏ? ରାଜା ବିହୁଳରେ ସେହି ପ୍ରତିଧ୍ୱନିକୁ ପ୍ରତିଧ୍ୱନି ବୋଲି ମନେ ନକରି ସେହି କିଏର ଉତ୍ତରରେ ଦେଲେ, କିଏ? ମୁଁ ରାଜା। ଏତେ ସମୟ ପରେ ଭୀମଦାସ ରାଜାଙ୍କୁ କୁଣ୍ଢାଇ ପକାଇ ତାର ସେହି ଶୁଖିଲା ଆଖି ହାଡ଼ୁଆ ମୁହଁକୁ ଦେଖାଇ କହିଲା, ରାଜା, ମୁଁ ରାଜା, ଯିଏ ମୋତେ ପଥର କାଟିବାକୁ ଆଦେଶ ଦେଇଥିଲେ ସେହି ମୋର ରାଜା। ଜୀବନଟାକୁ ପଥର କରିବା ଭିତରେ ସେ ରାଜାଙ୍କୁ କେବେ ହେଲେ ଦେଖିନଥିଲା ପରି ନିବିଡ଼ ଭାବରେ ଜାକି ଧରି ପୁଣି ଥରେ ଚିତ୍କାର କଲା, ରାଜା ରାଜା ରାଜା। ପର୍ବତରେ ପ୍ରତିଧ୍ୱନିର ଶେଷ ଶବ୍ଦ ଶୁଭିଲା, ହା 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 ହା। ସେ ବୋଧହୁଏ ରାଜାଙ୍କର ପ୍ରଶ୍ନର ଉତ୍ତର। ପର୍ବତ ଉପହାସ କଲା।